ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାଳଦ୍ୱୀପକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭାରତ ଯୁକ୍ତରାଜ୍ୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରକୁ ସ୍ୱାଗତ କରିଛି ଭାରତୀୟ ଶିଳ୍ପ ମହାସଂଘ। ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନରେ 90% ଭୋଟର ସାମିଲ ହୋଇଥିବା ସୂଚନା। 12 ଜିଲ୍ଲାରେ 23 ନୂତନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 225 ରନ୍ରୁ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିବ ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାଳଦ୍ୱୀପକୁ ଦୁଇଦିନିଆ ଗସ୍ତ କରିବେ। 2023 ରାଷ୍ଟ୍ରପତି ଭାବେ ଡକ୍ଟର ମହମ୍ମଦ ମୁଇଜୁ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ମାଳଦ୍ୱୀପ ଗସ୍ତ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଭାରତୀୟ ଜାତୀୟ ପତାକା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋଚିତ୍ର ଥିବା ବ୍ୟାନରଗୁଡ଼ିକ ସାରା ସହରରେ ପ୍ରଦର୍ଶନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମୁଇଜୁ ମିଳିତ ଭାବରେ ବ୍ୟାପକ ଅର୍ଥନୀତି ଏବଂ ସୁରକ୍ଷା ଓ ସାମୁଦ୍ରିକ ସହଭାଗିତାର ବିକାଶ ନେଇ ସମୀକ୍ଷା କରିବେ। ମାଳଦ୍ୱୀପର ଅନ୍ୟ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଚଳିତ ବର୍ଷ ଭାରତ ମାଳଦ୍ୱୀପ ମଧ୍ୟରେ କୂଟନୈତିକ ସମ୍ପର୍କକୁ 60 ପୂରଣ ହେଉଥିବାରୁ କେତେକ ଚୁକ୍ତିନାମା ଚୂଡ଼ାନ୍ତ ହେବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଏକ ରିପୋର୍ଟ।
प्रधानमंत्री नरेंद्र मोदी के स्वागत के लिए माले शहर तैयार है। माले में विभिन्न स्थानों पर भारतीय राष्ट्रीय ध्वज, प्रधानमंत्री नरेंद्र मोदी का स्वागत करने वाले बैनर देखे जा सकते हैं। प्रधानमंत्री नरेंद्र मोदी और मालदीव्स के राष्ट्रपति डॉक्टर मोहम्मद मुइजू कॉम्प्रिहेंसिव इकोनॉमिक एंड सिक्योरिटी मैरिटाइम पार्टनरशिप के प्रगति का जायजा लेंगे। प्रधानमंत्री मालदीव के अन्य राजनीतिक नेताओं से भी मुलाकात करेंगे और द्विपक्षीय मुद्दों पर चर्चा करेंगे। इस दौरे में विभिन्न परियोजनाओं के उद्घाटन के साथ साथ कुछ समझौता ज्ञापनों पर हस्ताक्षर होने की उम्मीद है। आकाशवाणी समाचार के लिए मालदीव्स की राजधानी माले से जीवन भावसार।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ୱୀପକୁ ଏହା ତୃତୀୟ ଗସ୍ତ। ମାଳଦ୍ୱୀପରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ଜି ବାଲସୁବ୍ରମଣ୍ୟମ୍ କହିଛନ୍ତି ଉଭୟ ନେତା ଭାରତ ମାଳଦ୍ୱୀପ ଦ୍ୱାରା ମିଳିତ ଭାବେ ହୋଇଥିବା ପ୍ରଗତି ବିଷୟରେ ସମୀକ୍ଷା କରିବେ।
उन्होंने जो जो तय किया था हमारा देशों कैसे आगे बढ़ना है, हमारा संबंध को और कैसे बढ़ावा देना है, आर्थिक व्यवस्था में हो या कमर्शियल में हो या पीपल टू पीपल कॉन्टैक्ट हो, साइंटिफिक डेवलपमेंट में हो, कल्चरल लेवल में हो, हर जगह में उन्होंने बहुत ही अच्छी तरीके से हमारे लिए एक प्लान बना के दिए थे। उस प्लान के मुताबिक दोनों देशों ने पिछले 8-9 महीना में बहुत अच्छा सा काम किया है।
ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟାର୍ମର୍ଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଚେକର୍ସରେ ଅନୁଷ୍ଠିତ ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିରକ୍ଷା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ କହିଥିଲେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ଦୃଢ଼ ନିନ୍ଦା କରିଛନ୍ତି।
ପହଲଗାମ ମେ ହୁଏ ଆତଙ୍କବାଦୀ ହମଲେ କି କଠୋର ନିନ୍ଦା କେ ଲିଏ ହମ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଆର ଉନକି ସରକାର କା ଆଭାର ବ୍ୟକ୍ତ କରତେ ହେଁ। ହମ ଏକ ମତ ହେଁ କି ଆତଙ୍କବାଦ କେ ଖିଲାଫ ଲଢାଇ ମେ ଦୋହରେ ମାପଦଣ୍ଡୋ କା କୋଇ ସ୍ଥାନ ନହିଁ ହେ। हम इस बात पर भी सहमत हैं कि एक्सट्रीमिस्ट विचारधारा वाली शक्तियों को डेमोक्रेटिक फ्रीडम का दुरुपयोग नहीं करने दिया जा सकता। दोज हू मिसयूज डेमोक्रेटिक फ्रीडम्स टू अंडरमाइन डेमोक्रेसी इटसेल्फ मस्ट बी हेल्ड अकाउंट। इकोनॉमिक ऑफेंडर्स के प्रत्यार्पण के विषय पर भी हमारी एजेंसी सहयोग और समन्वय से काम करती रहेगी।
ଭାରତୀୟ ଶିଳ୍ପ ମହାସଂଘ ଭାରତ ଯୁକ୍ତରାଜ୍ୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରକୁ ସ୍ୱାଗତ କରିଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ସହ ଏହି ଚୁକ୍ତି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମହାସଂଘ କହିଛି। ଭାରତୀୟ ଏଣ୍ଟରପ୍ରାଇଜର୍ସର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ତଥା ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ଭାରତ ଯୁକ୍ତରାଜ୍ୟ ଫୋରମ୍ର ସହ ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ସହ ଯାଇଥିବା 16 ଶିଳ୍ପ ପ୍ରତିନିଧି ଦଳ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ଅବସରରେ ଶ୍ରୀ ମିତ୍ତଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନବସୃଜନକୁ ପ୍ରୋତ୍ସାହିତ କରିବା ସହ ଦୁଇ ଦେଶ ମଧ୍ୟରେ ନିବେଶ ବୃଦ୍ଧି ପାଇବ। ଉଭୟ ଦେଶ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ। ଅନ୍ୟପକ୍ଷରେ ଶିଳ୍ପ ପ୍ରତିନିଧି ଦଳ ଡିଜିଟାଲ୍ ପରିବର୍ତ୍ତନ ଓ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି, ସ୍ୱାସ୍ଥ୍ୟ, ସ୍ଥାୟିତ୍ୱ ଏବଂ ଜଳବାୟୁ କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେଠାକାର ବରିଷ୍ଠ ଅଧିକାରୀ ଏବଂ ଶୀର୍ଷ ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ ଯୋଗାଯୋଗ କରିଛନ୍ତି। ମହାସଂଘ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ 970ରୁ ଅଧିକ ଭାରତୀୟ କମ୍ପାନୀ ସେଠାରେ କାର୍ଯ୍ୟ କରୁଛନ୍ତି, ଯାହା ନିଯୁକ୍ତି, କର୍ପୋରେଟ୍ ଟିକସ ଯୋଗଦାନ ଏବଂ ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏହି ଚୁକ୍ତି ସ୍ୱାକ୍ଷରିତ ହେବା ଫଳରେ ଆସନ୍ତା 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ $120 ବିଲିୟନ୍ ଅତିକ୍ରମ କରିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେଉଛି ଏକ ସାମାଜିକ ସୁରକ୍ଷା ଚୁକ୍ତିନାମା, ଯେଉଁଥିରେ ଭାରତୀୟ ବୃତ୍ତିଗତମାନଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଯୁକ୍ତରାଜ୍ୟରେ କାମ କରିବା ସମୟରେ ନିଜ ଦେଶ ପ୍ରତି ଅବଦାନ ଦେଇପାରିବେ। ଶିଳ୍ପ ମହାସଂଘ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, ଏହି ଚୁକ୍ତି ଉଭୟ ଦେଶର ପରବର୍ତ୍ତୀ ପିଢ଼ିକୁ ସହଭାଗିତା ଲାଗି ନୂଆ ପ୍ଲାଟଫର୍ମ ପ୍ରଦାନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିର୍ବାଚନ ଆୟୋଗ କହିଛନ୍ତି, ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ 99% ଭୋଟର ସାମିଲ ହୋଇଛନ୍ତି। ବ୍ଲକସ୍ତରୀୟ ଅଧିକାରୀମାନଙ୍କଠାରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ 1 ଲକ୍ଷ ଭୋଟରଙ୍କ କୌଣସି ପତ୍ତା ମିଳୁନାହିଁ। କମିଶନ କହିଛନ୍ତି, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମୟରେ ମିଳିଥିବା ତଥ୍ୟ ଅନୁଯାୟୀ ମୋଟ ଭୋଟରଙ୍କ ମଧ୍ୟରୁ 21,60,000 ଭୋଟରଙ୍କ ମୃତ୍ୟୁ ଘଟିଥିବା ବେଳେ 31,50,000 ଭୋଟର ସେମାନଙ୍କ ବାସସ୍ଥାନ ପରିବର୍ତ୍ତନ କରିଛନ୍ତି ଓ 7 ଲକ୍ଷ ଭୋଟର 1ରୁ ଅଧିକ ସ୍ଥାନରେ ପଞ୍ଜୀକରଣ କରିଛନ୍ତି। ଏହି ଅଭିଯାନରେ ଘରକୁ ଘର ଯାଇ ବ୍ଲକସ୍ତରୀୟ ଅଧିକାରୀମାନେ ଯାଞ୍ଚ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଖାପାଖି 7 ଲକ୍ଷ ଭୋଟରଙ୍କଠାରୁ ମତଦାତା ଫର୍ମ ମିଳିପାରିନାହିଁ। ଅନ୍ୟପକ୍ଷରେ ନିର୍ବାଚନ କମିଶନ କହିଛନ୍ତି, ଭୋଟର ତାଲିକାରେ କୌଣସି ଭୋଟରଙ୍କ ନାମ ନଥିବା ନେଇ ଯେକୌଣସି ରାଜନୈତିକ ଦଳ କିମ୍ବା ଅନ୍ୟ ଭୋଟର ଅଭିଯୋଗ ଦାୟର କରିପାରିବେ। ଆସନ୍ତା ଅଗଷ୍ଟ 1 ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଆସନ୍ତା ସେପ୍ଟେମ୍ବର 1 ତାରିଖ ସୁଦ୍ଧା ଅଭିଯୋଗ ଦାୟର କରାଯାଇପାରିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ପ୍ରଧାନମନ୍ତ୍ରୀ ବିରାସତ୍ କା ସମ୍ବର୍ଦ୍ଧନ ଯୋଜନା ଅନ୍ତର୍ଗତ କ୍ଷମତାପ୍ରାପ୍ତ କମିଟିର ତୃତୀୟ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, କମିଟି ସରକାରୀ ସଂସ୍ଥା, ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ସଂଗଠନଗୁଡ଼ିକରୁ ଆସିଥିବା 15 ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ସେହିସବୁ ପ୍ରସ୍ତାବଗୁଡ଼ିକରେ ବୈଷୟିକ ଦକ୍ଷତା, ଉଦ୍ୟୋଗ ଏବଂ ସାଂସ୍କୃତିକ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ପିଏମ୍ ବିକାଶ ଯୋଜନା ଅଧୀନରେ ସାମିଲ ହେବା ପାଇଁ ପ୍ରକଳ୍ପ ଉପସ୍ଥାପନ କରିଛନ୍ତି। ଓଡ଼ିଶା ସରକାର 12 ଜିଲ୍ଲାରେ 23 ନୂତନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହିସବୁ ପ୍ରକଳ୍ପ ଲାଗି ମୋଟ ନିବେଶ ପ୍ରାୟ 5,000 କୋଟି ଟଙ୍କା ହେବ। ସୂଚନା ଅନୁଯାୟୀ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ସ୍ୱପ୍ନକୁ ସାକାର କରିବା ଦିଗରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ସହାୟକ ହେବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ ମଞ୍ଜୁରୀ କର୍ତ୍ତୃପକ୍ଷର 138ତମ ବୈଠକରେ 4,982 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 23 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର 12 ଜିଲ୍ଲାରେ 11,933 ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ଲଦାଖରେ 1999 କାର୍ଗିଲ୍ ଯୁଦ୍ଧ ସମୟରେ ଭାରତୀୟ ସଶସ୍ତ ବାହିନୀର ବଳିଦାନକୁ ସମ୍ମାନ ଜଣାଇବା ପାଇଁ କାର୍ଗିଲ୍ର ଦ୍ରାସରେ ଆଜିଠାରୁ 26ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି ସମୟରେ ଜୋଜିଲା ଯୁଦ୍ଧ ସ୍ମାରକୀରେ ଜାତୀୟ ପତାକା ସ୍ଥାପନ କରାଯିବ। ଆଜି ଜାତୀୟ ପତାକା ଉତ୍ତୋଳନ କରାଯାଇ ବିଶିଷ୍ଟ ବ୍ୟକ୍ତି ଏବଂ ଶହୀଦ ଯବାନମାନଙ୍କ ପରିବାରବର୍ଗଙ୍କ ସହ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଇଂଲଣ୍ଡ ଗତକାଲିର ସ୍କୋର 225 ରନ୍ ଓ 2 ୱିକେଟ୍ରୁ ବ୍ୟାଟିଂ ଆରମ୍ଭ କରିବ। ଆୟୋଜକ ଇଂଲଣ୍ଡ ଭାରତଠାରୁ 133 ରନ୍ ପଛରେ ରହିଛି। ଭାରତ ପ୍ରଥମ ଇନିଂସରେ 358 ରନ୍ ସ୍କୋର କରିଥିଲା। ମାଳଦ୍ୱୀପକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭାରତ ଯୁକ୍ତରାଜ୍ୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରକୁ ସ୍ୱାଗତ କରିଛି ଭାରତୀୟ ଶିଳ୍ପ ମହାସଂଘ। ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଅଭିଯାନରେ 90% ଭୋଟର ସାମିଲ ହୋଇଥିବା ସୂଚନା। 12 ଜିଲ୍ଲାରେ 23 ନୂତନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 225 ରନ୍ରୁ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିବ ଇଂଲଣ୍ଡ। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।